ओम शांति। 14/7/2025 आजिर साकार महावाक्य। बाबा कहिछंती मीठे बच्चे बड़ बड़ स्थान रे बड़ बड़ दुकान अर्थात सेंटर खोल, सेवा को बढ़ाइबा पई योजना करो, मीटिंग करो, विचार करो। प्रश्न हेउछि दुनियार स्थूल आश्चर्य गुड़ी को तो समस्ते जानिछंती, किंतु सबुठारु बड़ आश्चर्य कौन जहा को तुम्हें पिला माने ही जानिछ। उत्तर हेउछि सबुठारु बड़ आश्चर्यर कथा हेला समस्तंकर सद्गति दाता बाबा निजे आसी पाठ पढ़ाउछंती। समस्तंको एही वंडरफुल अर्थात आश्चर्यजनक कथा जणाइबा निमन्ते तुमको निज निजर दुकान को बहुत आकर्षणीय करिबाकु पड़ुछि, काहेकि ना मनुष्य बाह्य आडंबर को देखि आसिथांती। तेणु सबुठारु भल एवं बड़ दुकान राजधानी दिल्ली रे रहिबा दरकार, जेउठाको समस्ते आसी बुझिपारिबे। गीत हेउछि मरना तेरी गली में जीना तेरी गली में। ओम शांति। शिव भगवान उवाच, रुद्र भगवान उवाच मध्य कहा जाई पारिबो, काहे कि ना शिव माला रो गायन करा जाए नाही। मनुष्य भक्ति मार्ग रे जेउ माला गोडाई थंती तार नाम रखा जाई छि रुद्र माला। जदियो दुईटी जाक एका कथा, किंतु प्रकृतरे शिव बाबा ही पाठ पढ़ाउछंती, तेणु शिवमालार नाम रहिबा उचित, किंतु रुद्रमाला नाम प्रचलित होई आसुछि, तेणु ताहा मध्य बुझाइबाकु पड़ुछि। वास्तवरे शिव एवं रुद्र मध्यरे कोनोसी फरक नाही। पिलामानंक बुद्धिरे अछि जे आमे भल भावरे पुरुषार्थ करी बाबांक मालारे निकटवर्ती दाना हेबु। सेथिपई दृष्टांत मध्य दिया जाए जे जेपरी पिलामाने दौड़ प्रतियोगिता रे जेउठी चिन्ह दिया जाय थाए से पर्यंत जाई पुणी फेरी आसी शिक्षकंक पाखरे छिड़ा होई थांती। तुमे माने मध्य जानु छो जे आमे 84 जन्मर चक्र लगाइछु, एबे प्रथमे जाई मालारे गुंथा हेबु। ताहा हेला ह्यूमन विद्यार्थी मानंकर प्रतियोगिता, एहा हेउछि आत्मा मानंकर प्रतियोगिता। से रेस तुमे करि पारिबो नाही, एहा हेउछि ही आत्मा मानंकर कथा। आत्मा बुढ़ा जुवक अथवा छोट बड़ हो न थाए, आत्मा सर्वदा समान स्थिति रे रही थाए। आत्मा को एबे निजर पिता को मने पकाइबा को हेबो, एथिरे कोनसी असुविधार कथा नाही। जदियो पाठ पढ़ारे ढीला हो जाउछंती, परंतु एथिरे कोनसी असुविधा नाही। आत्मा माने परस्पर भाई भाई अटंती। हद्र रेस रे जुवक माने अधिक तीव्र बेगरे दौड़िबे, एठारे तो सेभली किछि कथा नाही। तुमर रुद्र मालारे गुंथा हेबा पई रेस हेउछि। बुद्धिरे अछि आमे आत्मा मानंकर मध्य वृक्ष रहिछि, ताहा हेउछि शिव बाबांकर समस्त मनुष्य मानंकर माला। एपरि नुहे जे माला केवल 108 अथवा 16108 रो अछि, ना एठारे जेते भी मनुष्य अछंति समस्ते मालार दाना अटंति। पिला माने जानिछंति क्रमान्वय रे समस्ते निज निजर धर्म रे जाई विराजमान हेबे, जेउ माने भी पुणी कल्प कल्प सेही स्थान रे ही आसुथिबे। एहा मध्य आश्चर्यर कथा, दुनिया रे ही कथा को केही जानि नाहंती। तुम मानंक भितरे मध्य जेउ मानंकर विशाल बुद्धि होइथिबो सेमाने एही कथा को बुझी पारिबे। पिला मानंक बुद्धि रे एही ख्याल रहिबा उचित जे आमे समस्तंकु किपरि रास्ता बताइबु। एहा हेउछि विष्णुंकर माला, आरंभरु ही वंशावली आरंभ हेउछि। शाखा प्रशाखा मध्य सबु रहिछि न, सेठारे मध्य छोटो छोटो आत्मा माने रहिथांती। एठारे मनुष्य माने अछंती, पुणी सबु आत्मा माने एक्युरेट अर्थात सठिक भावे सही ठारे जाई रहिबे। एहा केते वंडरफुल कथा न। मनुष्य ही स्थूल वंडर सबुकु देखुछंती, किंतु ताहा तो किछि भी नुहे। एहा केते आश्चर्यर कथा जे समस्तंकर सद्गति दाता परमपिता परमात्मा आसी पाठ पढ़ाउछंती। श्रीकृष्णंकु कौन समस्तंकर सद्गति दाता कहाजीव कि तुमको एही सबु पॉइंट्स धारण करिबाकु हेबो। मूल कथा हेउछि गीतार भगवान किए, एही कथा उपरे जदि विजय प्राप्त करि पारिले तेबे बास सबु कथारे विजय प्राप्त करिलो। गीता हेउछि ही सर्वशास्त्रमय शिरोमणि जहाँ को स्वयं भगवान ही गायन करिछंती। प्रथमे प्रथमे ही चेष्टा करिबाकु हेबो। आजिकाली तो बहुत चाकचक्य दरकार, जेउ दुकान बहुत चाकचक्य ସେଠାକୁ ବହୁତ ଲୋକ ଯାଇଥାନ୍ତି, ଭାବନ୍ତି ଏଠାରେ ଭଲ ଜିନିଷ ମିଳୁଥିବ। ପିଲାମାନେ ଡରୁଛନ୍ତି, ଏତେ ବଡ଼ ବଡ଼ ସେଣ୍ଟର ଖୋଲିଲେ ଲକ୍ଷେ ଦୁଇ ଲକ୍ଷ ସଲାମୀ ଦେବାକୁ ପଡ଼ିବ, ତେବେ ଯାଇ ମନପସନ୍ଦ ଘର ମିଳିବ। ତେଣୁ ଗୋଟିଏ ରୟାଲ ବଡ଼ ଦୋକାନ ଅର୍ଥାତ୍ ସେଣ୍ଟର ଖୋଲାଯାଉ, ଏହିଭଳି ବଡ଼ ଦୋକାନ ବଡ଼ ବଡ଼ ସହରରେ ହିଁ ଖୋଲିଥାନ୍ତି। ତୁମର ସବୁଠାରୁ ବଡ଼ ଦୋକାନ ରାଜଧାନୀରେ ଖୋଲିବା ଉଚିତ। ପିଲାମାନେ ବିଚାର ସାଗର ମନ୍ଥନ କରିବା ଉଚିତ ଯେ କିପରି ସେବା ପଢ଼ିବ। ବଡ଼ ଦୋକାନ ଖୋଲିଲେ ବଡ଼ ବଡ଼ ଲୋକ ଆସିବେ, ବଡ଼ ବଡ଼ ଲୋକମାନଙ୍କର ପ୍ରଭାବ ତୁରନ୍ତ ବିସ୍ତାରିତ ହୋଇଥାଏ। ପ୍ରଥମେ ପ୍ରଥମେ ତ ଏହି ଚେଷ୍ଟା କରିବା ଉଚିତ। ସେବା ନିମନ୍ତେ ବଡ଼ରୁ ବଡ଼ ଏପରି ସ୍ଥାନ ନିଶ୍ଚିତ କର ଯେଉଁ ସ୍ଥାନକୁ ବଡ଼ ବଡ଼ ମନୁଷ୍ୟମାନେ ଆସିବେ ଏବଂ ଦେଖି ଆଶ୍ଚର୍ଯ୍ୟ ହେବେ। ସେଠାରେ ବୁଝାଇଲା ବାଲା ମଧ୍ୟ ଫାର୍ଷ୍ଟ କ୍ଲାସ ରହିବା ଆବଶ୍ୟକ। ଯଦି କେହି ସାଧାରଣ ବିକେ ବୁଝାଇବେ, ତେବେ ଭାବିବେ ଯେ ବୋଧହୁଏ ସବୁ ବିକେ ଏହିପରି ହୋଇଥିବେ। ଯେପରି ଦୋକାନମାନଙ୍କରେ ବହୁତ ଭଲ ଫାର୍ଷ୍ଟ କ୍ଲାସ ସେଲ୍ସମ୍ୟାନ ଅର୍ଥାତ୍ ବିକ୍ରେତା ରହିଥାନ୍ତି, ତେବେ ଏହା ମଧ୍ୟ ଧନ୍ଦା ଅଟେ ନା। ବାବା ମଧ୍ୟ କହୁଛନ୍ତି, ସାହସ ପିଲାମାନଙ୍କର ସାହାଯ୍ୟ ବାପା ଦାଦାଙ୍କର, ସେହି ବିନାଶୀ ଧନ ତ କୌଣସି କାମରେ ଆସିବ ନାହିଁ, ଆମକୁ ତ ଅବିନାଶୀ ରୋଜଗାର କରିବାକୁ ହେବ। ଏହାଦ୍ୱାରା ବହୁତଙ୍କର କଲ୍ୟାଣ ହେବ, ଯେପରି ଏହି ବ୍ରହ୍ମା କରିଲେ। କେହି କ'ଣ ଭୋକରେ ମରୁଛନ୍ତି କି? ତୁମେ ମଧ୍ୟ ଖାଉଛ, ଇଏ ମଧ୍ୟ ଖାଉଛନ୍ତି। ଏଠାରେ ଯେଉଁ ଖାଦ୍ୟ ପାନୀୟ ମିଳୁଛି ତାହା ଅନ୍ୟ କେଉଁଠି ମିଳୁନାହିଁ। ଏସବୁ କିଛି ପିଲାମାନଙ୍କ ପାଇଁ ଅଟେ ନା। ପିଲାମାନଙ୍କୁ ନିଜର ରାଜତ୍ୱ ସ୍ଥାପନ କରିବାକୁ ହେବ, ଏଥିପାଇଁ ବହୁତ ବିଶାଳ ବୁଦ୍ଧି ଆବଶ୍ୟକ। ରାଜଧାନୀରେ ନାମ ପ୍ରସିଦ୍ଧ ହେଲେ ସମସ୍ତେ ବୁଝିଯିବେ, କହିବେ ବାସ୍ତବରେ ଏମାନେ ତ ସତ୍ୟ କଥା କହୁଛନ୍ତି, ବିଶ୍ୱର ମାଲିକ ତ କେବଳ ଭଗବାନ ହିଁ କରିପାରିବେ, ମନୁଷ୍ୟ ମନୁଷ୍ୟକୁ କ'ଣ ବିଶ୍ୱର ମାଲିକ କରିପାରିବେ କି? ବାବା ସେବାର ବୃଦ୍ଧି ପାଇଁ ରାୟ ଦେଉଛନ୍ତି। ସେବାରେ ବୃଦ୍ଧି ସେତେବେଳେ ହେବ ଯେତେବେଳେ ପିଲାମାନଙ୍କର ଖୋଲା ହୃଦୟ ହେବ। ଯେଉଁ କାର୍ଯ୍ୟ କରୁଛ ଖୋଲା ହୃଦୟରେ କର। କୌଣସି ଶୁଭ କାର୍ଯ୍ୟ ସ୍ୱତଃ ପ୍ରବୃତ୍ତ ହୋଇ କରିବା, ଏହା ବହୁତ ଭଲ କଥା। କୁହା ମଧ୍ୟ ଯାଏ ଯେ ସ୍ୱତଃ ପ୍ରବୃତ୍ତ ହୋଇ ଯିଏ କରେ ସିଏ ମନୁଷ୍ୟ କହିବା ପରେ ମଧ୍ୟ ଯିଏ ନ କରେ। ବାବା ତ ଦାତା, ବାବା କାହାକୁ କ'ଣ କହିବେ କି ଏହା କର, ଏହି କାର୍ଯ୍ୟରେ ଏତେ ଲଗାଅ ନା। ବାବା ବୁଝାଇଛନ୍ତି ଯେ ବଡ଼ ବଡ଼ ରାଜାଙ୍କର ହାତ କେବେ ଖାଲି ହୁଏ ନାହିଁ। ରାଜାମାନେ ସର୍ବଦା ଦାତା ହୋଇଥାନ୍ତି। ବାବା ମଧ୍ୟ ରାୟ ଦେଉଛନ୍ତି କ'ଣ କ'ଣ କରିବା ଦରକାର। ସାବଧାନ ରହିବା ମଧ୍ୟ ଆବଶ୍ୟକ। ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ପଦ ବହୁତ ଶ୍ରେଷ୍ଠ ଅଟେ। ଶେଷରେ ରେଜଲ୍ଟ ବାହାରିବ, ଯିଏ ବହୁତ ନମ୍ବର ରଖି ପାସ୍ ହୋଇଥିବେ ସେ ଖୁସି ହେବେ। ଶେଷ ସମୟରେ ସମସ୍ତଙ୍କୁ ସାକ୍ଷାତକାର ହେବ ନା, କିନ୍ତୁ ସେ ସମୟରେ କ'ଣ କରିପାରିବ? ଭାଗ୍ୟରେ ଯାହା ଥାଏ ତାହା ମିଳେ, ପୁରୁଷାର୍ଥର କଥା ଅଲଗା। ବାବା ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ବିଶାଳ ବୁଦ୍ଧି ହୁଅ, ଏବେ ତୁମେ ଧର୍ମାତ୍ମା ହେଉଛ। ଦୁନିଆକୁ ବହୁତ ଧର୍ମାତ୍ମା ଆସିକରି ଯାଇଛନ୍ତି ନା, ଯେଉଁମାନଙ୍କର ବହୁତ ନାମାଚାର ହେଉଛି। ଅମୁକ ବହୁତ ଧର୍ମାତ୍ମା ମନୁଷ୍ୟ ଥିଲେ, କେହି କେହି ତ ପଇସା ଏକତ୍ର କରି କରି ଅଚାନକ ମୃତ୍ୟୁବରଣ କରୁଛନ୍ତି, ପୁଣି ଟ୍ରଷ୍ଟି ମଧ୍ୟ କରିଥାନ୍ତି। କୌଣସି ସନ୍ତାନ ଯଦି ଅଯୋଗ୍ୟ ହୁଏ ତେବେ ଟ୍ରଷ୍ଟି କରିଥାନ୍ତି। ବର୍ତ୍ତମାନ ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ, ସେଥିପାଇଁ ବଡ଼ ବଡ଼ ଗୁରୁମାନଙ୍କୁ ଦାନ ଆଦି କରୁଛନ୍ତି। ଯେପରି କାଶ୍ମୀରର ମହାରାଜା ଥିଲେ, ତାଙ୍କର ସବୁ ସମ୍ପତ୍ତି ଆର୍ଯ୍ୟ ସମାଜ ନାମରେ ୱିଲ୍ କରିଗଲେ, ଭାବିଲେ ତାଙ୍କର ଧର୍ମ ବୃଦ୍ଧି ପ୍ରାପ୍ତ କରୁ। ଏବେ ତୁମକୁ କ'ଣ କରିବାକୁ ହେବ? କେଉଁ ଧର୍ମର ବୃଦ୍ଧି ଘଟାଇବ? ତୁମମାନଙ୍କର ଧର୍ମ ହିଁ ଆଦି ସନାତନ ଦେବୀ ଦେବତା ଧର୍ମ ଅଟେ, ଏକଥା ମଧ୍ୟ କାହାକୁ ଜଣା ନାହିଁ। ଏବେ ପୁଣି ସେହି ଧର୍ମର ସ୍ଥାପନା କରୁଛ, କୁହାଯାଏ ବ୍ରହ୍ମା ଦ୍ୱାରା ସ୍ଥାପନା। ଏବେ ପିଲାମାନଙ୍କୁ କେବଳ ଜଣଙ୍କ ସ୍ମୃତିରେ ରହିବାକୁ ହେବ। ତୁମେ ଯୋଗ ବଳ ଦ୍ୱାରା ହିଁ ସାରା ସୃଷ୍ଟିକୁ ପବିତ୍ର କରୁଛ, କାହିଁକି ନା ତୁମ ପାଇଁ ପବିତ୍ର ସୃଷ୍ଟି ଦରକାର। ଏଠାରେ ନିଆଁ ଲାଗିଲେ ପବିତ୍ର ହେବ, ଯେପରି ଖରାପ ଜିନିଷକୁ ନିଆଁରେ ପକାଇ ପବିତ୍ର କରିଥାନ୍ତି, ସେହିପରି ଏଥିରେ ମଧ୍ୟ ସବୁ ଅପବିତ୍ର ବସ୍ତୁ ପଡ଼ି ପୁଣି ଭଲ ହୋଇ ବାହାରିବ। ତୁମେମାନେ ଜାଣିଛ ଏହା ବହୁତ ଛି ଛି ତମ ପ୍ରଧାନ ଦୁନିଆ ଅଟେ, ପୁଣି ଏହା ସତ୍ୱପ୍ରଧାନ ହେବ, ଏହା ଜ୍ଞାନଯୋଗ୍ୟ ଅଟେ ନା। ତୁମେ ହେଉଛ ବ୍ରାହ୍ମଣ, ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ ଶାସ୍ତ୍ରରେ ଅନେକ କଥା ଲେଖିଯାଇଛନ୍ତି। ଯଜ୍ଞରେ ପୁଣି ଦକ୍ଷ ପ୍ରଜାପିତାଙ୍କର ନାମ ଉଲ୍ଲେଖ କରିଛନ୍ତି। ପୁଣି ରୁଦ୍ର ଜ୍ଞାନଯୋଗ୍ୟ କୁଆଡ଼େ ଗଲା, ଏଥିପାଇଁ ମଧ୍ୟ କ'ଣ କ'ଣ କାହାଣୀ ବସି ସବୁ ଲେଖି ଦେଇଛନ୍ତି। ଯଜ୍ଞର ବର୍ଣ୍ଣନା କାଇଦା ଅନୁସାରେ ହୋଇନାହିଁ, ବାବା ହିଁ ଆସି ସବୁକିଛି ବୁଝାଉଛନ୍ତି। ଏବେ ତୁମେ ଶ୍ରୀମଦ୍ ଆଧାରରେ ଜ୍ଞାନଯଜ୍ଞ ରଚନା କରିଛ, ଏହାକୁ ଜ୍ଞାନଯଜ୍ଞ ମଧ୍ୟ କୁହାଯାଉଛି ତ ବିଦ୍ୟାଳୟ ମଧ୍ୟ କୁହାଯାଉଛି। ଜ୍ଞାନ ଏବଂ ଯଜ୍ଞ ଉଭୟ ଅଲଗା ଅଲଗା ଶବ୍ଦ, ଯଜ୍ଞରେ ଆହୁତି ପକାଇବାକୁ ହେବ। ଜ୍ଞାନର ସାଗର ବାବା ହିଁ ଆସି ଏହି ଯଜ୍ଞ ରଚନା କରୁଛନ୍ତି, ଏହା ବହୁତ ବଡ଼ ଯଜ୍ଞ ଯେଉଁଥିରେ ସମଗ୍ର ପୁରୁଣା ଦୁନିଆ ସ୍ୱାହା ହେବ। ପିଲାମାନଙ୍କୁ ସେବାର ପ୍ଲାନ ଅର୍ଥାତ୍ ଯୋଜନା କରିବାକୁ ହେବ। ଗାଁ ଆଦିରେ ମଧ୍ୟ ସେବା କର, ତୁମକୁ ବହୁତ କହୁଛନ୍ତି ଗରିବମାନଙ୍କୁ ଏହି ଜ୍ଞାନ ଦେବା ଦରକାର। ସେମାନେ କେବଳ ରାୟ ଦେଉଛନ୍ତି, ନିଜେ କୌଣସି କାମ କରୁନାହାନ୍ତି, କିଛି ସେବା କରୁନାହାନ୍ତି, କେବଳ ରାୟ ଦେଉଛନ୍ତି। ଏପରି କର, ବହୁତ ଭଲ ହେବ, କିନ୍ତୁ ଆମକୁ ଫୁର୍ସତ ନାହିଁ। ନଲେଜ ବହୁତ ଭଲ, ସମସ୍ତଙ୍କୁ ଏହି ଜ୍ଞାନ ମିଳିବା ଉଚିତ। ସେମାନେ ନିଜକୁ ବଡ଼, ତୁମକୁ ଛୋଟ ଲୋକ ଭାବୁଛନ୍ତି, ତେଣୁ ତୁମମାନଙ୍କୁ ବହୁତ ଖବରଦାର ରହିବାକୁ ହେବ। ସେ ପାଠପଢା ସହିତ ପୁଣି ତୁମକୁ ଏହି ପାଠପଢା ମଧ୍ୟ ମିଳୁଛି। ପାଠପଢା ଦ୍ୱାରା କଥାବାର୍ତ୍ତା କରିବାର ଅକଲ ଆସିଥାଏ, ତାଦ୍ୱାରା ମେନର୍ସ ଅର୍ଥାତ୍ ଆଚରଣ ଭଲ ହୋଇଯାଇଥାଏ। ଯିଏ ଅଫାଠୁଆ ସିଏ ତ ସେ ଯେପରି ବୁଦ୍ଧିହୀନ ହୋଇଥାନ୍ତି, କିପରି କଥା କହିବା ଉଚିତ ସେ ବୁଦ୍ଧି ତାଙ୍କଠାରେ ନଥାଏ। ବଡ଼ ଲୋକଙ୍କୁ ସର୍ବଦା ଆପଣ ବୋଲି ସମ୍ବୋଧନ କରି କଥା ହେବା ଉଚିତ। ଏଠାରେ କେହି କେହି ଏପରି ମଧ୍ୟ ଅଛନ୍ତି ଯେ ପତିକୁ ମଧ୍ୟ ତୁମେ ତୁମେ କହିଦେଉଛନ୍ତି। ଆପଣ ଶବ୍ଦ ବହୁତ ରୟାଲ ଶବ୍ଦ, ବଡ଼ ଲୋକମାନଙ୍କୁ ଆପଣ କହିବା ଉଚିତ। ତେଣୁ ବାବା ପ୍ରଥମେ ରାୟ ଦେଉଛନ୍ତି ଯେ ଯେଉଁ ଦିଲ୍ଲୀ ପୂର୍ବରୁ ପରିସ୍ଥାନ ଥିଲା, ପୁନର୍ବାର ତାକୁ ପରିସ୍ଥାନ କରିବାକୁ ହେବ। ତେଣୁ ଦିଲ୍ଲୀରେ ସମସ୍ତଙ୍କୁ ସନ୍ଦେଶ ଦେବା ଦରକାର, ସେଥିପାଇଁ ଭଲ ଆଡଭର୍ଟାଇଜମେଣ୍ଟ କରିବା ଉଚିତ। ବାବା ଟପିକ୍ସ ମଧ୍ୟ ବତାଉଛନ୍ତି, ଟପିକ୍ସ ଲିଷ୍ଟ କର, ପୁଣି ଲେଖି ଚାଲ। ବିଶ୍ୱରେ ଶାନ୍ତି କିପରି ହୋଇପାରିବ, ଏଠାକୁ ଆସି ବୁଝ, ଏକୋଇଶ ଜନ୍ମ ପାଇଁ କିପରି ନିରୋଗୀ ହୋଇପାରିବ ଆସି ବୁଝ, ଏହିପରି ଖୁସିର କଥା ଲେଖା ହୋଇଥିବା ଦରକାର। ଏକୋଇଶ ଜନ୍ମ ପାଇଁ ନିରୋଗୀ ସତ୍ୟଯୁଗୀ ଡବଲ ମୁକୁଟଧାରୀ ଆସି ହୁଅ, ସତ୍ୟଯୁଗୀ ଶବ୍ଦ ସବୁଠାରେ ରଖ, ସୁନ୍ଦର ସୁନ୍ଦର ଅକ୍ଷର ହେଉ, ଯେପରି ମନୁଷ୍ୟମାନେ ଆସି ଦେଖିକରି ଖୁସି ହେବେ। ଘରେ ମଧ୍ୟ ଏପରି ବୋର୍ଡ ଏବଂ ଚିତ୍ର ଆଦି ଲାଗି ରହିବା ଦରକାର। ନିଜର ଧନ୍ଦା ଆଦି କର, ତା ସହିତ ଏହି ସେବା ମଧ୍ୟ କର। ସାରା ଦିନ କ'ଣ ଧନ୍ଦାରେ ରହିବାକୁ ପଡ଼ିଥାଏ, ଉପରୁ କେବଳ ଦେଖାଶୁଣା କରିବାକୁ ପଡ଼ିଥାଏ, ବାକି କାମ ଆସିଷ୍ଟାଣ୍ଟ ମ୍ୟାନେଜର ଚଳାଇଥାନ୍ତି। କେତେକ ସେଟ୍ଙ୍କର ଖୋଲା ହୃଦୟ ଥାଏ, ସେମାନେ ଆସିଷ୍ଟାଣ୍ଟକୁ ଭଲ ଦରମା ଦେଇ ଗଦିରେ ମଧ୍ୟ ବସାଇଥାନ୍ତି। ଏହା ତ ବେହଦର ସେବା ଅଟେ, ଆଉ ସବୁ ତ ହଦ୍ର ସେବା। ଏହି ବେହଦର ସେବାରେ କେତେ ବିଶାଳ ବୁଦ୍ଧି ରହିବା ଦରକାର। ଆମେ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛୁ, କାଳ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରି ଅମର ହୋଇଯାଉଛୁ। ଏହିଭଳି ଲେଖା ଦେଖିଲେ ବୁଝିବା ପାଇଁ ଚେଷ୍ଟା କରିବେ। ଅମର ଲୋକର ମାଲିକ ତୁମେ କିପରି ହୋଇପାରିବ ଆସି ବୁଝ, ବହୁତ ଟପିକ୍ସ ବାହାରି ପାରିବ, ତୁମେ କାହାକୁ ବି ବିଶ୍ୱର ମାଲିକ କରାଇ ପାରିବ, ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ। ତେଣୁ ପିଲାମାନଙ୍କର କେତେ ଖୁସି ହେବା ଉଚିତ। ବାବା ଆମକୁ ପୁଣି ଥରେ କଣରୁ କ'ଣ କରିବାକୁ ଆସିଛନ୍ତି। ପିଲାମାନେ ଜାଣିଛନ୍ତି ଯେ ପୁରୁଣା ସୃଷ୍ଟି ପୁଣି ନୂଆ ହେବ, ମୃତ୍ୟୁ ମଧ୍ୟ ସମ୍ମୁଖରେ ଉପସ୍ଥିତ। ଦେଖୁଛ, ଲଢ଼ାଇ ଲାଗି ରହିଛି, ଯଦି ବଡ଼ ଲଢ଼ାଇ ଲାଗିବ ତେବେ ସବୁ ଖେଳ ସମାପ୍ତ ହୋଇଯିବ, ତୁମେ ତ ଭଲ ଭାବରେ ଜାଣିଛ। ବାବା ବହୁତ ସ୍ନେହର ସହିତ କହୁଛନ୍ତି, ମଧୁର ସନ୍ତାନମାନେ, ଏହି ବିଶ୍ୱର ବାଦଶାହି ତୁମ ପାଇଁ ଅଟେ, ତୁମେ ବିଶ୍ୱର ମାଲିକ ଥିଲ। ଭାରତରେ ତୁମେ ଅସରନ୍ତି ସୁଖ ଦେଖିଛ, ସେଠାରେ ରାବଣର ରାଜ୍ୟ ହିଁ ନାହିଁ, ତେଣୁ ବହୁତ ଖୁସି ହେବା ଦରକାର। ପିଲାମାନେ ମିଳିମିଶି ପରସ୍ପର ମଧ୍ୟରେ ରାୟ କରିବା ଉଚିତ, ଖବରକାଗଜରେ ବାହାର କରିବା ଉଚିତ। ଦିଲ୍ଲୀରେ ମଧ୍ୟ ଉଡ଼ାଜାହାଜରୁ ପର୍ଚ୍ଚା ପକାଅ, ନିମନ୍ତ୍ରଣ ଦେଉଛ, ଅଧିକ ଖର୍ଚ୍ଚ ହେବ ନାହିଁ। ଯଦି ବଡ଼ ଅଫିସରମାନେ ବୁଝିଗଲେ ତେବେ ବିନା ମୂଲ୍ୟରେ ମଧ୍ୟ କରିପାରିବେ। ବାବା ରାୟ ଦେଉଛନ୍ତି ଯେପରି କଲିକତାର ଚୌରଙ୍ଗୀରେ ଗୋଟିଏ ଫାର୍ଷ୍ଟ କ୍ଲାସ ବଡ଼ ରୟାଲ ଅର୍ଥାତ୍ ରାଜକୀୟ ସେଣ୍ଟର ହେଉ, ତେବେ ଗ୍ରାହକ ବହୁତ ଆସିବେ। ମାଡ୍ରାସ, ବମ୍ବେ, ବଡ଼ ବଡ଼ ସହରରେ ବଡ଼ ବଡ଼ ଦୋକାନ ହେଉ। ବାବା ମଧ୍ୟ ଜଣେ ବିଜନେସମ୍ୟାନ ନା, ତୁମ ପାଇଁ ପାଇ ପଇସା ନେଇ ତା ବଦଳରେ କ'ଣ ଦେଉଛନ୍ତି? ସେଥିପାଇଁ ତାଙ୍କର ଗାୟନ କରାଯାଏ, ସିଏ ଦୟାଳୁ ଅଟନ୍ତି। କୌଡ଼ିରୁ ହୀରାତୁଲ୍ୟ ମନୁଷ୍ୟରୁ ଦେବତା କରୁଛନ୍ତି। ମହାନତା ତ ଏକମାତ୍ର ବାବାଙ୍କର ହିଁ ଅଟେ। ବାବା ନଥିଲେ ତୁମମାନଙ୍କର କ'ଣ ମହିମା ହୋଇଥାନ୍ତା। ତୁମର ନିଶା ରହିବା ଉଚିତ ଯେ ଭଗବାନ ଆମକୁ ପାଠ ପଢ଼ାଉଛନ୍ତି। ନରରୁ ନାରାୟଣ ହେବାର ଲକ୍ଷ୍ୟ ସମ୍ମୁଖରେ ରହିଛି। ପ୍ରଥମେ ପ୍ରଥମେ ଯେଉଁମାନେ ଅବ୍ୟଭିଚାରୀ ଭକ୍ତି ଆରମ୍ଭ କରିଛନ୍ତି ସେହିମାନେ ହିଁ ଆସି ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବେ। ବାବା କେତେ ଭଲ ଭଲ ପଏଣ୍ଟସ୍ ବୁଝାଉଛନ୍ତି, କିନ୍ତୁ ପିଲାମାନେ ଭୁଲି ଯାଉଛନ୍ତି। ସେଥିପାଇଁ ବାବା କହୁଛନ୍ତି ପଏଣ୍ଟସ୍ ଟପିକ୍ସ ଲେଖି ଚାଲ। ଡାକ୍ତରମାନେ ମଧ୍ୟ ବହି ପଢ଼ିଥାନ୍ତି। ତୁମେ ହେଲ ମାଷ୍ଟର ରୋହାନି ସର୍ଜନ ଅର୍ଥାତ୍ ଆଧ୍ୟାତ୍ମିକ ଡାକ୍ତର। ମୁଁ ତୁମକୁ ଶିଖାଉଛି ଆତ୍ମାକୁ କିପରି ଇଞ୍ଜେକ୍ସନ ଲଗାଇବ। ଏହା ହେଉଛି ଜ୍ଞାନର ଇଞ୍ଜେକ୍ସନ, ଏଥିରେ ଛୁଞ୍ଚି ଆଦି କିଛି ନାହିଁ। ବାବା ହେଲେ ଅବିନାଶୀ ସର୍ଜନ। ବାବା ଆତ୍ମାମାନଙ୍କୁ ଆସି ପାଠ ପଢ଼ାଉଛନ୍ତି। ଆତ୍ମା ହିଁ ଅପବିତ୍ର ହୋଇଯାଇଛି, ଏହା ତ ବହୁତ ସହଜ। ବାବା ଆମକୁ ବିଶ୍ୱର ମାଲିକ କରାଉଛନ୍ତି, ତାଙ୍କୁ ଆମେ କ'ଣ ମନେ ପକାଇ ପାରିବୁ ନାହିଁ। କିନ୍ତୁ ମାୟାର ବହୁତ ଅପୋଜିସନ ରହିଛି, ସେଥିପାଇଁ ବାବା କହୁଛନ୍ତି ଚାଟ ରଖ ଏବଂ ସେବାର ବିଚାର କର, ତେବେ ବହୁତ ଖୁସି ରହିବ। ମୁରଲୀ ଯେତେ ଭଲ ଶୁଣାଇଲେ ମଧ୍ୟ ଯୋଗବଳ ନାହିଁ, ତେଣୁ ବାବାଙ୍କ ପ୍ରତି ସଚ୍ଚା ରହିବା ମଧ୍ୟ ବହୁତ ମୁସ୍କିଲ ହେଉଛି। ଯଦି ଭାବୁଛ ଆମେ ବହୁତ ଶ୍ରେଷ୍ଠ, ତେବେ ବାବାଙ୍କୁ ଯୋଗର ଚାଟ ପଠାଓ, ତେବେ ବାବା ବୁଝିଯିବେ ଯେ କେତେ ସତ କେତେ ମିଛ ଅଟେ। ଆଚ୍ଛା, ପିଲାମାନଙ୍କୁ ବୁଝାଉଛି ଅବିନାଶୀ ଜ୍ଞାନ ରତ୍ନର ସେଲ୍ସମ୍ୟାନ ଅର୍ଥାତ୍ ବିକ୍ରେତା ହେବାକୁ ପଡ଼ିବ। ଆଚ୍ଛା, ମିଠା ମିଠା ଶିକିଲଧି ସନ୍ତାନମାନଙ୍କ ପ୍ରତି ମାତାପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ନମ୍ବର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ଆତ୍ମିକ ନିଶାରେ ରହିବାକୁ ହେବ। ମାଷ୍ଟର ରୋହାନି ସର୍ଜନ ଅର୍ଥାତ୍ ଆତ୍ମିକ ଚିକିତ୍ସକ ହୋଇ ସମସ୍ତଙ୍କୁ ଜ୍ଞାନ ରୂପକ ଇଞ୍ଜେକ୍ସନ ଲଗାଇବାକୁ ହେବ। ସେବା କରିବା ସହିତ ଯୋଗର ଚାଟ ମଧ୍ୟ ରଖିବାକୁ ହେବ, ଯାହାଦ୍ୱାରା ଖୁସି ସ୍ଥାୟୀ ହୋଇପାରିବ। ଦ୍ୱିତୀୟ ନମ୍ବର, କଥାବାର୍ତ୍ତା କରିବାରେ ଶାଳୀନତା ରକ୍ଷା କରିବାକୁ ହେବ। ଆପଣ କହି କଥାବାର୍ତ୍ତା କରିବାକୁ ହେବ। ପ୍ରତ୍ୟେକ କାର୍ଯ୍ୟ ଖୋଲା ହୃଦୟରେ କରିବାକୁ ହେବ। ଆଜିର ବରଦାନ ହେଉଛି ସମସ୍ତ କର୍ମେନ୍ଦ୍ରିୟର ଆକର୍ଷଣ ଠାରୁ ଉର୍ଦ୍ଧ୍ୱରେ କମଳ ପୁଷ୍ପ ସମାନ ସ୍ଥିତିରେ ରହୁଥିବା ଦିବ୍ୟ ବୁଦ୍ଧି ଏବଂ ଦିବ୍ୟ ନେତ୍ରର ବରଦାନୀ ହୁଅ। ସମସ୍ତ କର୍ମେନ୍ଦ୍ରିୟ ଆକର୍ଷଣ ଠାରୁ ଉର୍ଦ୍ଧ୍ୱରେ କମଳ ପୁଷ୍ପ ସମାନ ସ୍ଥିତିରେ ରହୁଥିବା ଦିବ୍ୟ ବୁଦ୍ଧି ଏବଂ ଦିବ୍ୟ ନେତ୍ରର ବରଦାନୀ ହୁଅ। ଜନ୍ମ ହେବା ମାତ୍ରକେ ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନମାନଙ୍କୁ ବାପା ଦାଦାଙ୍କ ଦ୍ୱାରା ଦିବ୍ୟ ସମର୍ଥ ବୁଦ୍ଧି ଏବଂ ଦିବ୍ୟ ନେତ୍ରର ବରଦାନ ମିଳିଯାଇଛି। ଯେଉଁ ପିଲାମାନେ ନିଜର ଏହି ଜନ୍ମ ଦିନର ଉପହାରକୁ ସର୍ବଦା ଯଥାର୍ଥ ରୂପରେ ବ୍ୟବହାର କରିଥାନ୍ତି ସେମାନେ ପଦ୍ମ ଫୁଲ ଭଳି ଶ୍ରେଷ୍ଠ ସ୍ଥିତି ରୂପୀ ଆସନ ଉପରେ ସ୍ଥିତ ହୋଇ ରହିଥାନ୍ତି। କୌଣସି ପ୍ରକାରର ଆକର୍ଷଣ ଯଥା ଦେହର ସମ୍ବନ୍ଧ, ଦେହର ପଦାର୍ଥ ବା କୌଣସି ବି କର୍ମେନ୍ଦ୍ରିୟ ସେମାନଙ୍କୁ ଆକର୍ଷିତ କରିପାରିବ ନାହିଁ। ସେମାନେ ସର୍ବ ଆକର୍ଷଣ ଠାରୁ ଉର୍ଦ୍ଧ୍ୱରେ ସର୍ବଦା ହର୍ଷିତ ସ୍ଥିତିରେ ରହିଥାନ୍ତି। ସେମାନେ ନିଜକୁ କଳିଯୁଗୀ ପତିତ ବିକାରୀ ଆକର୍ଷଣ ଠାରୁ ଦୂରେଇ ଯାଇଥିବାର ଅନୁଭବ କରିଥାନ୍ତି। ଆଜିର ସ୍ଲୋଗାନ ହେଲା, ଯେତେବେଳେ କେଉଁଥିରେ ବି ଆସକ୍ତି ନ ରହିବ ସେତେବେଳେ ତୁମର ଶକ୍ତି ସ୍ୱରୂପ ପ୍ରତ୍ୟକ୍ଷ ହେବ। ଯେତେବେଳେ କେଉଁଥିରେ ବି ଆସକ୍ତି ନ ରହିବ ସେତେବେଳେ ତୁମର ଶକ୍ତି ସ୍ୱରୂପ ପ୍ରତ୍ୟକ୍ଷ ହେବ। ଅବ୍ୟକ୍ତ ଇଶାରା ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ନିଜର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ରୂପୀ ବନ୍ୟା ଜଳରେ ଭାସି ଯାଉଥିବା ଆତ୍ମାମାନଙ୍କୁ ନିଜର ଶକ୍ତି ଆଧାରରେ ଅଳ୍ପ ସମୟ ମଧ୍ୟରେ କୂଳରେ ଲଗାଇ ଦେଖାଅ। ସେମାନଙ୍କର ବ୍ୟର୍ଥ ସଂକଳ୍ପକୁ ଶୁଦ୍ଧ ସଂକଳ୍ପରେ ପରିବର୍ତ୍ତିତ କରିଦିଅ। ଗୋଟିଏ ସ୍ଥାନରେ ରହିଥିଲେ ମଧ୍ୟ ଅନେକ ଆତ୍ମାମାନଙ୍କ ଉପରେ ତୁମର ଶ୍ରେଷ୍ଠ ସଂକଳ୍ପ ଏବଂ ଦିବ୍ୟ ଦୃଷ୍ଟିର ପ୍ରଭାବ ପଡ଼ୁ। ଆଚ୍ଛା, ଓମ୍ ଶାନ୍ତି।